ते वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवत सप्तम स्कंध चतुर्दश अध्याय टेक्स्ट 24 श्रेयसो काला नृणं श्रेयो विवर्धना ऊर्जा सर्वात्मनैतेषु श्रेयो अमोघं तदायुषा श्रेयसो काला नृणं श्रेयो विवर्धना ऊर्जा सर्वात्मनैतेषु श्रेयो अमोघं तदायुषा ନାଥମୁନି କହୁଛନ୍ତି ଯୁଷ୍ଟ ମହାରାଜଙ୍କ ପୂର୍ବରୁ ବର୍ଣ୍ଣନା ଦେଲେ ଭିନ୍ନ ଭିନ୍ନ ଋତୁରେ ଭିନ୍ନ ଭିନ୍ନ ମାସରେ ଯେଉଁ ଭିନ୍ନ ଭିନ୍ନ ପ୍ରକାର ଶ୍ରାଦ୍ଧ କର୍ମ ଇତ୍ୟାଦି ଯଜ୍ଞ କର୍ମ ଇତ୍ୟାଦି କରାଯିବ ସେ ସମ୍ବନ୍ଧରେ କହିବାକୁ ଯାଇ କହୁଛନ୍ତି ଏସବୁ ଏକ୍ସଟ୍ରିମ୍ ଆସ୍ପିସିଅସ୍ ଫର୍ ହ୍ୟୁମାନିଟି ମାନବ ସମାଜ ପ୍ରତି ଅତି ମଙ୍ଗଳଜନକ ଆର୍ ସଚ୍ ଟାଇମ୍ସ ୱାନ୍ ସୁଡ୍ ପରଫର୍ମ ଅଲ୍ ଅସ୍ପିସିଅସ୍ ଆକ୍ଟିଭିଟିଜ୍ For by such activities, a human being attains success in his short duration of life. ए समयरे व्यक्ति सब श्रेय कर्म बा मंगलजनक कर्म करवा उचित कारण ये कर्म द्वारा मानव तार अल्प आयुष काल मध्य सक्सेस सफलता हासिल कर पार श्लोक अर्थ तो ये श्रेय सह काला ନୃଣାଂ ଶ୍ରେୟ ବିବର୍ଦ୍ଧନା କୁର୍ଯ୍ୟାତ୍ ସର୍ବାତ୍ମନୈତେଷୁ ଶ୍ରେୟ ଅମୋଘଂ ତଦାୟୁଷଃ ନାଦମୁନି ମହାଜନ ସୂତ୍ରେ ପ୍ରାମାଣିକ ମହାଜନ ସୂତ୍ରେ ଯୁଧିଷ୍ଠିର ମହାରାଜଙ୍କର ଜିଜ୍ଞାସାର ଉତ୍ତର ଦେଇ ଆଇଡ଼ିଆଲ ଫ୍ରେଣ୍ଡଲି ଲାଇଫ୍ ଆଦର୍ଶ ପାରିବାରିକ ଜୀବନ ବା ଗୃହସ୍ଥ ଜୀବନ ସମ୍ବନ୍ଧରେ କଥାଇ କହୁଛନ୍ତି ଏ ଭୌତିକ ସ୍ଥିତିରେ ଯେଉଁମାନେ ଏ ମାନବ ଶରୀର ଲାଭ କରିଛନ୍ତି ସେମାନଙ୍କ ପାଇଁ ଅନ୍ତତଃ ଗୃହସ୍ଥ ଯେଉଁମାନେ ସେମାନଙ୍କ ପାଇଁ ଏ କଥା ବିଶେଷ କରି କହୁଛନ୍ତି ଯେଉଁଥିରେ ସେମାନଙ୍କର ଶ୍ରେୟ ଲାଭ ହେବ ସେଥିପାଇଁ ପୂର୍ବ 4-5 ଶ୍ଲୋକରେ ପୂର୍ବରୁ ଅନେକ କଥା କହିଛନ୍ତି ଆଉ ପୂର୍ବ 4-5 ଶ୍ଲୋକରେ ଭିନ୍ନ ଭିନ୍ନ ଋତୁ ବା ଭିନ୍ନ ଭିନ୍ନ ସମୟ ବା କାଳ ମାସରେ କ'ଣ କ'ଣ କରଣୀୟ କ'ଣ କ'ଣ ଯଜ୍ଞ କର୍ମ କ'ଣ କ'ଣ ଶ୍ରାଦ୍ଧ ଆଦି କରଣୀୟ ତାହା ସେ ବିଶଦ ଭାବରେ କହିଲେ ଆଉ ଏସବୁ ମାନବ ପକ୍ଷରେ କରଣୀୟ ଯେଉଁମାନେ ଏ ଭୌତିକ ସ୍ଥିତିରେ ରହିଛନ୍ତି ବିଶେଷ କରି ଗୃହସ୍ଥ କଣ୍ଡିସନ ସୋଲ୍ସ ବଦ୍ଧ ଜୀବ ସେମାନଙ୍କ ପକ୍ଷରେ ଏସବୁ ଯାହା କୁହାଯାଇଛି ଏକ୍ସଟ୍ରିମ୍ଲି ଅସ୍ପିସିଅସ୍ ଆଉ ଅତ୍ୟନ୍ତ ଶ୍ରେୟସ୍କର ଆଉ ପୁଣ୍ୟ ମାନ ଏ କଳିଯୁଗ ବିଶେଷ କରି ଅଛି ଯେଉଁଠିକି ଅଳ୍ପାୟୁଷା ପ୍ରାୟଣ ଅଳ୍ପାୟୁଷା କଳାବସ୍ମିନ ଯୁଗେ ଜନା କଳିଯୁଗରେ ଅଳ୍ପାୟୁଷ ପାପ ପ୍ରଚୁର ସେଥିପାଇଁ ଆୟୁଷ ଯଦିଓ 100 କଳିଯୁଗ ପାଇଁ ନିର୍ଦ୍ଧାରିତ ହେଲେ ସୁଦ୍ଧା ଖୁବ୍ କମ୍ ଲୋକ 100 ବଞ୍ଚୁଛନ୍ତି ପାପ ଯୋଗୁଁ ଆୟୁଷ କ୍ରମଶଃ କ୍ଷୀଣତର ହେଇଯାଇଛି ସେଥିପାଇଁ ସର୍ଟ ଡ୍ୟୁରେସନ୍ ଅଫ୍ ଲାଇଫ୍ ଅଳ୍ପ ଆୟୁଷ ସ୍ୱଳ୍ପ କାଳ ପାଇଁ କେହି ବଞ୍ଚୁଛନ୍ତି ତେଣୁ ସେମାନଙ୍କ ପକ୍ଷରେ ଏସବୁ ମହାଦମୁନି ଯାହା ଉପଦେଶ ଦେଲେ ସେସବୁ ଶ୍ରେୟ କାର୍ଯ୍ୟ ପୁଣ୍ୟ କାର୍ଯ୍ୟ ଯଜ୍ଞ ଦାନ ଆଦି ପିଣ୍ଡଦାନ ଆଦି ବା ଶ୍ରାଦ୍ଧ କାର୍ଯ୍ୟ ଏସବୁ କରଣୀୟ ତା ନହେଲେ ମାନବ ଜୀବନ ଯେଉଁ ଅନ୍ତିମ ଲକ୍ଷ୍ୟ ମାନବ ଜୀବନର ଉଦ୍ଦେଶ୍ୟ ସାଧିତ ହେଇପାରିବ ନା 84 ଜୀବଜନୀ ଅଛି ତନ୍ମଧ୍ୟରେ ମାନବ ଜୋନୀ ହେଉଛି ସୁଦୁର୍ଲଭ ଜୋନୀ ଲବ୍ଧା ସୁଦୁର୍ଲଭ ଇଦ ବହୁ ସମ୍ଭବାନ୍ତେ ମାନୁଷ୍ୟ ମର୍ଥତମ ନିତ୍ୟ ମପି ଅଧୀର ଏ କଥା ଅଛି ଆମର ନାନା ଜୋନିରେ ଲକ୍ଷ ଲକ୍ଷ ଜୋନିରେ ପ୍ରକୃତ ପକ୍ଷେ ଭ୍ରମଣ କଲା ପରେ ଏ ସୁଦୁର୍ଲଭ ମାନବଜନୀ ମିଳୁଛି, ସୁଦୁର୍ଲଭ ମାନବଜନୀ ମିଳୁଛି, ମାନବଜନୀକୁ ସୁଦୁର୍ଲଭ ଜ୍ୱନି କୁହାଯାଇଛି, ଅନ୍ୟ ଜ୍ୱନି ନୁହେଁ। କାହିଁକି ନା ଏ ମାନବଜନୀ ପ୍ରକୃତ ଶ୍ରେୟ ଲାଭ ପାଇଁ ଉଦ୍ଦିଷ୍ଟ, ଲବ୍ଧା ସୁଦୁର୍ଲଭ ଏବଂ ବହୁ ସମ୍ଭବାନ ମାନୁଷ୍ୟ ମଥଦ ମନୁଷ୍ୟ ମଧ୍ୟ ବହୁ ସମ୍ଭବାନ୍ତେ। ଲକ୍ଷ ଲକ୍ଷ ଜ୍ୱନିରେ ଭ୍ରମଣ କଲା ପରେ ଏ ସୁଦୁର୍ଲଭ ମାନବ ଜ୍ୱନି ମିଳୁଛି, ଯାହା ଏଠି କୁହାଯାଉଛି ୱେନ୍ ୱାନ୍ କମ୍ସ ଟୁ ଦି ହ୍ୟୁମାନ୍ ଫର୍ମ ଅଫ୍ ଲାଇଫ୍ ଥ୍ରୁ ନେଚୁରାଲ୍ ଇଭଲ୍ୟୁସନ୍ ୱାନ୍ ମଷ୍ଟ ଦେନ୍ ଟେକ୍ ଦି ରେସ୍ପନ୍ସିବିଲିଟି ଫର୍ ଫର୍ଦର୍ ପ୍ରୋଗ୍ରେସ୍। ସେଥିପାଇଁ ମାନବ ଜ୍ୱନି ଯେତେବେଳେ ମିଳିଛି ସେତେବେଳେ ବଡ଼ ଦାୟିତ୍ୱ ଅଛି, ଜୀବନଟା କିପରି ସଫଳ ହେବ ସେଥିପାଇଁ ସୁଯୋଗ ମିଳିଛି। ଆଉ ଜୀବନଟାର ସଫଳତା କ'ଣ, କ'ଣ ଜୀବନର ଉଦ୍ଦେଶ୍ୟ, ମାନବ ଜ୍ୱନିର ଉଦ୍ଦେଶ୍ୟ ତାହା ତ ଜାଣିବା ଉଚିତ। ଲବ୍ଧା ସୁଦୁର୍ଲଭ ଏବଂ ବହୁ ସମ୍ଭବନ୍ତେ ମାନୁଷ୍ୟ ମର୍ଥକ ମନିତ୍ୟ ମପିୟ ଧୀର, ଏ ହେଉଛି ଅନିତ୍ୟ। ଆଜି ଅଛି କାଲି ନଷ୍ଟ ହେବ, ଟେମ୍ପୋରାରୀ ଅସ୍ଥାୟୀ, ଅଳ୍ପ ସ୍ୱଳ୍ପ କାଳ ପାଇଁ ମିଳିଛି, ନଷ୍ଟ ହୋଇଗଲେ ମାନବ ଜ୍ୱନି ଯେ ପୁଣି ମାନବ ଜ୍ୱନି ମିଳିବ ତାହାର କିଛି ନିଶ୍ଚିତତା ନାହିଁ। ସେଥିପାଇଁ କୁହାଯାଉଛି ଅନିତ୍ୟ ହେଲେ ସୁଦ୍ଧା ଏ ଅର୍ଥ ଅର୍ଥାତ୍ ପରମାର୍ଥ ଲାଭ ହେବ ଏଇ ଜ୍ୱନିରେ। ଧର୍ମ ଅର୍ଥ କାମ ମୁଖ୍ୟ ଚତୁର୍ବର୍ଗ ଉପରେ ପଞ୍ଚମ ପୁରୁଷାର୍ଥକୁ ପରମାର୍ଥ କୁହାଯାଏ, କୃଷ୍ଣ ଭକ୍ତି ଶୁଦ୍ଧ ଭକ୍ତି ଯେତେବେଳେ କୃଷ୍ଣ ପ୍ରାପ୍ତି ହେବେ ସେ ଲାଭର ସୁଯୋଗ ଏ ମାନବ ଜ୍ୱନିରେ ଦିଆଯାଇଛି। ତେଣୁ ପ୍ରତ୍ୟେକ ମାନବ ଯେତେବେଳେ ମାନବ ଜ୍ୱନି ମିଳୁଛି ସେ କଥା ଭଲ ଲୋକ ବୁଝିବା ଉଚିତ, ଏ ସୁଯୋଗ ଏ ଶ୍ରେୟଲାଭ ପାଇଁ ଆମକୁ ମିଳିଛି, ପରମାର୍ଥ ଲାଭ ପାଇଁ ମିଳିଛି, କୃଷ୍ଣ ପ୍ରାପ୍ତି ନିମିତ୍ତ ମିଳିଛି। ସେଥିପାଇଁ ଆମକୁ ଯାହା କରିବାର କଥା ତାହା କରିବାକୁ ପଡ଼ିବ। କିପରି ଆମେ ଏଇ ଜ୍ୱନିରେ ଅନ୍ତତ ପ୍ରାପ୍ତ ହେବା, ଏ ଜନ୍ମଟା ନଷ୍ଟ କରିବା ନା, ସେଥିପାଇଁ ନାରଦ ମୁନି ଏତେ କଥା କହୁଛନ୍ତି। ତ୍ୟକ୍ତା ପୂର୍ଣ୍ଣମ ଯତେଜନ ପତେଜନ ମୃତ୍ୟୁ ଯାବତ୍ ନିଶ୍ଚୟ ସାୟ ବିଷୟ ଖଳୁ ସର୍ବତ୍ର ସ୍ୟାତ୍, ଏ କଥା କହୁଛି। ଏ ଯେଉଁ ବିଷଭୋଗ ଇନ୍ଦ୍ରପ୍ରୀତି ସବୁ ଜ୍ୱନିରେ ମିଳୁଛି, ସର୍ବତ୍ର ମିଳୁଛି, ସ୍ୱର୍ଗେ ନରକ ଇଏ ବଚାଅ, ସ୍ୱର୍ଗକୁ ଯା ନରକକୁ ଯା, ହାୟର ପ୍ଲାନେଟରି ସିଷ୍ଟମ ନା ଲୋଅର ପ୍ଲାନେଟରି ସିଷ୍ଟମ ଇଂରେଜରେ କହିଲେ, ଉଚ୍ଚ ଲୋକକୁ ଯା ବା ନୀଚ ଲୋକକୁ ଯା, ଯେତେ ଲୋକ ଯୁଆଡ଼େ ଯାହା ଯା, ଯେତେ ଜ୍ୱନି ପାଉ ନା କାହିଁକି ସବୁ ଜ୍ୱନିରେ ଏ ଇନ୍ଦ୍ରପ୍ରୀତି ମିଳୁଛି, ବିଷଭୋଗ ମିଳୁଛି, କଦାଚିତ ଭାବରେ ଆସୁଛି। ଏଥିପାଇଁ ପ୍ରଚେଷ୍ଟା କରିବାର ଯଥା ଦୁଃଖ ଅଯତ୍ନ ତ ବିନା ଯତ୍ନରେ ମିଳୁଛି, ଏଥିପାଇଁ ପ୍ରଯତ୍ନ କରିବାର କୌଣସି ଆବଶ୍ୟକତା ନାହିଁ। ଦୁଃଖ ପାଇଁ କେହି ପ୍ରଯତ୍ନ କରୁନାହାନ୍ତି, ଦୁଃଖ ଯେମିତି ମିଳୁଛି ସତ ସେହିପରି ଇନ୍ଦ୍ର ସୁଖ ବା ଇନ୍ଦ୍ରପ୍ରୀତି ବିଷ ସୁଖ ଯାହା ମାନବ ତାହାର ପ୍ରାରବ୍ଧ କର୍ମ ଅନୁଯାୟୀ ପାଇବାର ନିଶ୍ଚିତ ହୋଇଯାଇଛି ତାହା ନିଶ୍ଚିତ ଭାବରେ ମିଳିବ, ଏଥିପାଇଁ ପ୍ରଯତ୍ନ କରିବାର କୌଣସି ପ୍ରୟୋଜନ ନାହିଁ, କେବଳ ସେ ପରମାର୍ଥ ଲାଭ ନିମିତ୍ତ ପ୍ରୟୋଜନ, ଏଇଥିପାଇଁ ପ୍ରୟୋଜନ ପ୍ରଯତ୍ନ କର, ଅନ୍ୟ ପ୍ରୟୋଜନ କରନା ପ୍ରଯତ୍ନ କରନା। ପୂର୍ଣ୍ଣମ ଖୁବ୍ ଶୀଘ୍ର ଯଥା ସମ୍ଭବ ଏଇ ବିଷଭ ପିପାସା ତ୍ୟାଗ କର, ଯେ ପର୍ଯ୍ୟନ୍ତ ମାନବ ଜ୍ୱନିଟା ରହିଛି ନଷ୍ଟ ନହେଇଛି ସେ ପର୍ଯ୍ୟନ୍ତ ଏ ପ୍ରୟାସ ତୁମେ ରହିବା ଉଚିତ, ଶ୍ରେୟ ଲାଭର ପ୍ରୟାସ, ପରମାର୍ଥ ଲାଭର ପ୍ରୟାସ ରହିବା ଉଚିତ। ତା ନହେଲେ କେତେବେଳେ ନଷ୍ଟ ହୋଇଯିବ ତାର କୌଣସି ନିଶ୍ଚିତତା ନାହିଁ। ସେ ହେଉଛି ବିବେକୀ ଲୋକ, ସେ ହେଉଛି ବୁଦ୍ଧିମାନ ବ୍ୟକ୍ତି, ପ୍ରାଜ୍ଞ ବ୍ୟକ୍ତି। ଶ୍ରୀ ପ୍ରହ୍ଲାଦ ମହାରାଜ ଏକ ମହାଜନ ଯାହାଙ୍କ ଭାଷାରେ କହିଛନ୍ତି, କୌମାର ଆଚରଣ ପ୍ରାଜ୍ଞ ଧର୍ମାନ ଭାଗବତା ନିହ ଦୁର୍ଲଭ ମାନସ ଜନ୍ମ। ପିଲାଦିନରୁ କୁମାର କାଳରୁ ଯିଏ ଭାଗବତ ଧର୍ମ ଆଚରଣ କରିବାର ଆରମ୍ଭ କରିଦେଲେ ସେ ପ୍ରାଜ୍ଞ ବ୍ୟକ୍ତି, ସେ ପ୍ରାଜ୍ଞ ବ୍ୟକ୍ତି। କାହିଁକି ନା ଦୁର୍ଲଭ ମାନବ ଜନ୍ମ ଅନିତ୍ୟ, କେତେବେଳେ ହେଇ ନଷ୍ଟ ହୋଇଯିବ ତାର କିଛି ୟତା ନାହିଁ, ନିଶ୍ଚିତତା ନାହିଁ, ତେଣୁ ପ୍ରାରମ୍ଭରୁ ଆରମ୍ଭ କରନ୍ତି। ପିଲା ଦିନରୁ ଆରମ୍ଭ କର, ତାହେଲେ ସେ ଭାଗ୍ୟ ବ୍ୟକ୍ତି ବୋଲି କୁହାଯାଉଛି। ତେଣୁ ମହାଜନ ଗଣ ଆମର ଯେ ଅତ୍ୟନ୍ତ ମଙ୍ଗଳାକାଂକ୍ଷୀ, ସେମାନେ ଯେ ଆସୁଛନ୍ତି କୃପା କରିକି ଅନୁଗ୍ରହାୟ ଚଳନ୍ତି ଭବ୍ୟାନି ଭୂତାନି ଜନାର୍ଦ୍ଦନଶ୍ୟ, ଭଗବାନ ଜନାର୍ଦ୍ଦନଙ୍କର ସେ କୃପା ପାତ୍ର ମହାଜନ ସାଧୁ ମହାଜନ ଗଣ କୃପା କରିକି ସେଠି ବିଚରଣ କରୁଛନ୍ତି ଆମମାନଙ୍କୁ ଉପଦେଶ ଦେବା ପାଇଁ। ଆମେ ସେମାନଙ୍କର ଉପଦେଶକୁ ଗମ୍ଭୀରତା ସହକାରେ ଗ୍ରହଣ କରି ଜୀବନ ଆଚରଣ କରିବା ଉଚିତ। ବିଶେଷ କରି ଏଠି ଶ୍ରେୟ ଲାଭର କଥା କୁହାଯାଉଛି। ଶ୍ରେୟଟା ହେଉଛି ତାହା ଯାହା ଆମର ମାନବ ଜୀବନର ଉଦ୍ଦେଶ୍ୟ ସାଧନରେ ଆମକୁ ସାହାଯ୍ୟ କରି, ବା ଯାହା ଉଦ୍ଦେଶ୍ୟ ସେ ଉଦ୍ଦେଶ୍ୟକୁ ସାଧନ କରିବା ହେଉଛି ଶ୍ରେୟ। ଶ୍ରେୟ ଆଉ ପ୍ରେୟ ଯୋଡ଼େ ଜିନିଷ ଅଛି ଆମର, ଶ୍ରେୟ ଆଉ ପ୍ରେୟ ଏ ଦୁଇଟି ମଣିଷକୁ ଆଶ୍ରୟ କରିଛି। ଶ୍ରେୟଶ୍ଚ ପ୍ରେୟଶ୍ଚ ମନୁଷ୍ୟ ମେତସ୍ତୌ ସମ୍ପରିତ୍ୟ ବିବିନକ୍ତି ଧୀର ସେଓ ହି ଧୀରୋ ଅଭିପ୍ରେୟସୁ ବୃଣୀତେ ପ୍ରେୟୋ ନନ୍ଦୋ ଯୋଗ କ୍ଷେମା ବୃଣୀତେ। ଏ କଥା କୁହାଯାଏ ଶାସ୍ତ୍ରରେ, ଶ୍ରେୟ ଆଉ ପ୍ରେୟ ଏ ଦୁଇଟି ମଣିଷକୁ ଆଶ୍ରୟ କରିଥାଏ, କିନ୍ତୁ ଧୀର ବ୍ୟକ୍ତି ଯେଉଁମାନେ ପ୍ରାଜ୍ଞ ବ୍ୟକ୍ତି ଯେଉଁମାନେ ସେମାନେ ଦୁଇଟିର ତତ୍ତ୍ୱ ସମ୍ୟକ ରୂପେ ଅବଗତ ହୋଇ ଶ୍ରେୟ ଯେ ତାହା ମୁକ୍ତିର କାରଣ, ଅପ୍ରେୟ ଯେ ଅନ୍ୟ ବନ୍ଧନର କାରଣ, ଏପରି ବିଚାର କରନ୍ତି। ସେମାନେ ପ୍ରେୟ ପରିତ୍ୟାଗ କରି ଶ୍ରେୟକୁ ବରଣ କରନ୍ତି ଏବଂ ବିବେକହୀନ ମନ୍ଦ ବ୍ୟକ୍ତିଗଣ ଯୋଗ ଅର୍ଥାତ୍ ଅଲବ୍ଧ ବସ୍ତୁର ଲାଭ, କ୍ଷେମ ଅର୍ଥାତ୍ ଲବ୍ଧ ବସ୍ତୁର ସଂରକ୍ଷଣ, ଏ ପ୍ରକାର ଉଭୟାତ୍ମକ ପ୍ରେୟକୁ ପ୍ରାର୍ଥନା କରନ୍ତି। କିନ୍ତୁ କୁହାଯାଇଛି ଶ୍ରବଣୟାପି ବହୁଭୀର୍ଯ୍ୟ ନ ଲଭ୍ୟ ଶୁଣନ୍ତୋପି ବହବୋ ଜନ୍ମ ବିଦ୍ୟୁ ଆଶ୍ଚର୍ଯ୍ୟେ ବକ୍ତା କୁଶଳସ୍ୟ ଲବ୍ଧା ଶର୍ଯ୍ୟା ଜ୍ଞାନ୍ତା କୁଶଳାନୁଶିଷ୍ଟ। ଏ ଶାସ୍ତ୍ରରେ କୁହାଯାଇଛି ଏ ଶ୍ରେୟ କଥା ଶୁଣିବାର ଲୋକ ବହୁତ ମିଳନ୍ତି ନା, ଦୁଇ ଚାରି ଜଣ ମିଳିଲେ ସୁଦ୍ଧା ତାହା ଶୁଣିକରି ମଧ୍ୟ ଅନେକ ତାହା ଉପଲବ୍ଧି କରିପାରନ୍ତି ନା। ପୁନଃସ୍ତ ଶ୍ରେୟ ବିଷୟର ତତ୍ତ୍ୱବିତ୍ ଓ ନିପୁଣ ବକ୍ତା ଅତୀବ ଦୁର୍ଲଭ, ପୁଣି ଯଦିଓ ଏହି ପ୍ରକାର ସୁଦୁର୍ଲଭ ଉପଦେଷ୍ଟା କେବେ ଅବତୀର୍ଣ୍ଣ ହୁଅନ୍ତି ତଥାପି ଆଚାର୍ଯ୍ୟଙ୍କର ଅନୁଗତ ଶ୍ରୋତା ପୁଣି ମିଳିବା ଦୁର୍ଲଭ। ଏତେ କଥା ଅଛି, ତାହେଲେ ଶ୍ରେୟ ଲାଭ ଶ୍ରେୟର ଗ୍ରାହକ ସୁଦୁର୍ଲଭ, ଗ୍ରାହକ ବେଶି ନାହାନ୍ତି ଶ୍ରେୟର। ସେଥିପାଇଁ ମହାଜନ ଗଣ ନାରଦ ମୁନି ପ୍ରହ୍ଲାଦ ମହାରାଜ ପ୍ରଭୃତି ମହାଜନ ଗଣ ଏ ଶ୍ରେୟ ଲାଭର କଥା କହୁଛନ୍ତି। ମାନବ ଜୀବନ ଅତ୍ୟନ୍ତ ପ୍ରୟୋଜନର ବସ୍ତୁ ଏଗୁଡ଼ିକ ଯାହା କିନ୍ତୁ ଏକ୍ସଟ୍ରିମଲି କୁହାଯାଇଛି ଏକ୍ସଟ୍ରିମଲି ଅସ୍ପିସିଅସ୍ ଫର୍ ହ୍ୟୁମାନିଟି, ଅତ୍ୟନ୍ତ ଶ୍ରେୟସ୍କର ଏ ଜିନିଷ। ପ୍ରେୟ ବସ୍ତୁ ଜଗତର ପ୍ରେୟ ବସ୍ତୁ ସମୂହ ଗୋଟିଏ ଗୋଟିଏ ଟୋପ ମାତ୍ର ଆଚାର୍ଯ୍ୟମାନେ କହନ୍ତି। ମାୟା ଜୀବକୁ ପ୍ରତି ମୁହୂର୍ତ୍ତରେ ଭୋଗ ରାଜ୍ୟକୁ ଆକର୍ଷଣ କରୁଛି, ମାୟା ଟୋପ ଦେଖାଇ ଆମକୁ ସର୍ବଦା ବିଦ୍ଧ କରୁଛି। ସ୍ତ୍ରୀ ହାତୀ ଦ୍ୱାରା ବଣର ପୁରୁଷ ହାତୀକୁ ବଶ କରି ଶୃଙ୍ଖଳିତ କରିବା ଭଳି ମାୟା ଜୋସିତ ସଂଗାଦିର ଲୋଭ ଦେଖାଇ ଜୀବକୁ ସଂସାରରେ ଆବଦ୍ଧ କରୁଛି। ଅସତ୍ ବସ୍ତୁକୁ ସତ୍ୟଗାନ କରେ ସେଥିରେ ଉପକାର ହେବ ବୋଲି ମନେ କରି ଜୀବକୁ ଡୁଡ଼ୁଛି। ମାୟା ସୁଖଟାକୁ ରଖିଛି ମଣିଷକୁ ବଞ୍ଚନା କରିବା ପାଇଁ। ଏ ଜଗତରେ ଯାହା ସବୁ ଆମ ଭୋଗ ଚକ୍ଷୁରେ ସୁନ୍ଦର ଆଉ ଭଲ ସେସବୁ ହେଉଛି ବର୍ଷୀ ଥୋପ। ଯେ ଭୋଗୀ ହେବେ ସେ ବଞ୍ଚିତ ହେବେ, ବିଦ୍ଧ ହେବେ, ଖାବେ ଦାବେ ନର୍କକୁ ଯିବେ। ଏଇ ବୁଦ୍ଧି ବିଚାର ସମ୍ପନ୍ନ ମାନବ ଜାତିକୁ ଗ୍ରାସ କରୁଛି, ଏହା ଛଡ଼ା ଆଉ ଲଜ୍ଜା କଥା କ'ଣ ଅଛି। ପ୍ରେୟ ପଛରେ ଯେଉଁମାନେ ଧାବମାନ ହେଉଛନ୍ତି ପ୍ରେୟକାମୀ ଯେଉଁମାନେ, ସେମାନେ କିପରି ରକ୍ଷା କରାଯାଇପାରିବ, ମହାଜନମାନେ ସେ ବିଷୟରେ ଚିନ୍ତାଇ କରୁଛନ୍ତି ଆଉ ଉପାୟ ବତାଉଛନ୍ତି। ଏ ବୁଦ୍ଧିସ୍ତର ରକ୍ଷା ପାଇବା ନିମିତ୍ତ ସୁଗାର କୋଟିଂ କୁଇନାଇନ୍, ସୁଗାର କୋଟିଂ ଦେଇ କୁଇନାଇନ୍ ଖୁଆଇବା ଭଳି ଶ୍ରୀ ଗୌର ସୁନ୍ଦର ବ୍ୟବସ୍ଥା କରିଛନ୍ତି। ଇତର ବ୍ୟମର ଅସତ୍ ଶବ୍ଦ ମଣିଷକୁ ସର୍ବଦା ଇତର ବିଷୟକୁ ଟାଣି ନେଉଛି। ଏ ଶବ୍ଦ ପାଇଁ ଯେତେ ପ୍ରକାର ଗୋମା କରୁଛି, ମଣିଷ ଏଇ ଶବ୍ଦରେ ଆକୃଷ୍ଟ ହୋଇ ମୃଗ ଭଳି ମାୟାବୀ ବ୍ୟାଧର ବାଣରେ ବିଦ୍ଧ ହେଉଛି। ସେଇଥିପାଇଁ ସେ ଗୌର ସୁନ୍ଦର ହରିକଥା ସଙ୍ଗରେ ତାଳ ମାନ ଲୟ ସଂଯୋଗ କରି ଜିନୋଟିନ୍ ଦେଇ କୁଇନାଇନ୍ ଖୁଆଇବାର ବ୍ୟବସ୍ଥା କରିଛନ୍ତି। ତ ଯେତ୍ରିକ ଯାହା ପାପରା ଓ ମହାପାପିଷ୍ଠ ମାନଙ୍କର କାର୍ଯ୍ୟ, ତାହା କାମଦେବଙ୍କର ସେବାରେ ନିଯୁକ୍ତ ନହେଲେ ବିଷ ଉଦ୍ଗୀରଣ କରିବ ହିଁ କରିବ। ଏ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ମହାରାଜଙ୍କର ଏ କଥା। ଯେଉଁମାନେ ପ୍ରିୟ କାମୀ ଶ୍ରେୟକୁ ଛାଡ଼ି ପ୍ରିୟ କାମନା କରୁଛନ୍ତି ସେମାନେ ବଡ଼ କପଟି ଲୋକ, ସେମାନେ ସରଳ ନୁହନ୍ତି। ଏ କାପଟ୍ୟପୂର୍ଣ୍ଣ ବ୍ୟବହାର ସେମାନଙ୍କର, କାପଟ୍ୟପୂର୍ଣ୍ଣ ବ୍ୟବହାର ସ୍ୱଳ୍ପ ସେମାନଙ୍କ ନାହିଁ, ତେଣୁ ସେମାନେ ବୈଷ୍ଣବ ନୁହନ୍ତି। ସେଥିପାଇଁ ପ୍ରେୟର ଗ୍ରାହକ ହେଉଛି ଗଣମତ, କିନ୍ତୁ ଶ୍ରେୟର ଗ୍ରାହକ ବଡ଼ ସୁଦୃଢ଼। ଏ ଗଣମତ ଜରିଆରେ ପ୍ରେୟର ଗ୍ରାହକମାନେ ବହୁତ ଆସୁଛନ୍ତି। କାପଟ୍ୟପୂର୍ଣ୍ଣ ଜଗତରେ କପଟର ହିଁ ଆଦର ଅଛି। ଯେଉଁ ସମସ୍ତ ସାଧୁ ଜୀବଣୁଙ୍କୁ ବିପଦକାମୀ ନ କରନ୍ତି ସେସବୁ ସାଧୁଙ୍କର ଆଦର ନାହିଁ। ହରିକଥା ନାଁରେ ବର୍ତ୍ତମାନ ଯେଉଁମାନେ ଲୋକମାନଙ୍କୁ ବିପଦକାମୀ କରୁଛନ୍ତି ସେମାନଙ୍କ ନିକଟରୁ ବଞ୍ଚିତ ହେବା ବର୍ତ୍ତମାନ କାଳର ଗୋଟିଏ ଯୁବ ଧର୍ମ ହେଇ ଦଣ୍ଡାୟମାନ ହେଇଛି। ଯେଉଁମାନେ ପ୍ରକୃତ ସାଧୁ ଯେଉଁମାନେ ଅସାଧୁକୁ ଧରିଦେବା ପାଇଁ ଚାହାନ୍ତି, ଅସାଧୁ କ'ଣ, କପଟ କ'ଣ, ଚୋର କ'ଣ, ସେମାନଙ୍କୁ ଓଲଟା ଏଇ ଚୋର, ଏଇ ଅସାଧୁ, ଏଇ ଭଣ୍ଡ ବୋଲି କହି ଲୋକମାନଙ୍କୁ ଧୋକା ଦେଇ ନିଜେ ପଳେଇବାର ସୁଯୋଗ ଖୋଜି ନେଉଛନ୍ତି। ମାୟା କେବେ ହେଲେ ମଣିଷକୁ ନିଷ୍କପଟ ହେବାକୁ ଦେବ ନା, ସେ କେତେ ପ୍ରକାରେ ଖାଣ୍ଟି ସାଧୁ ନିକଟରୁ ଦୂରେଇ ନେବାର କଳ କୌଶଳ ସୃଷ୍ଟି କରୁଛି। ମାୟା କା କପଟତା ଓ ଦୁର୍ବଳତା ଏ ଯୋଡ଼ାଏ କଥା ଯେ ଯେ କପଟ ତାକୁ ଆଚରଣ କରୁଛି କପଟି ଲୋକ, ତାର କେବେ ହେଲେ ମଙ୍ଗଳ ହେବ ନା, ସେ କେବେ ହେଲେ ଶ୍ରେୟ ଲାଭ କରିପାରିବ ନା। କପଟତା ଗୋଟେ ଅଲଗା ଜିନିଷ, ପୁଣି ଦୁର୍ବଳତା ଗୋଟେ ସ୍ୱତନ୍ତ୍ର ଜିନିଷ। କପଟତା ରହିତ ବ୍ୟକ୍ତିର ହିଁ ମଙ୍ଗଳ ହୁଏ, ସେଥିପାଇଁ ସରଳତା ହିଁ ବୈଷ୍ଣବତା, ବୈଷ୍ଣବ କ'ଣ ସରଳ। କାପଟ୍ୟକୁ ନ ଛାଡ଼ିଲେ, ସରଳତା ଆଚରଣ ନ କଲେ କଦାପି ମଙ୍ଗଳ ହେବ ନା। ଏ ଯେଉଁ ଶ୍ରେୟ ଲାଭର କଥା ନାରଦମୁନି କହୁଛନ୍ତି ତାହା ଲବ୍ଧ ହେବ ନା। ଆଚାର୍ଯ୍ୟଙ୍କୁ ଠକେଇବେ, ବୈଦ୍ୟ ଚକ୍ଷୁରେ ଧୂଳି ଦେବେ, ଆମର ଅସତ୍ ପ୍ରବୃତ୍ତି ରୂପ କାଳ ସର୍ପକୁ କପଟତାର କୋଟରରେ ଲୁଚାଇ ରଖି ଦୁଧ ଓ କଦଳୀ ଦେଇ ପୋଷିବେ, ଲୋକମାନଙ୍କୁ ଜାଣିବାକୁ ଦେବି ନାହିଁ, ଲୋକମାନଙ୍କ ପାଖରେ ସାଧୁ ବୋଲି ପ୍ରତିଷ୍ଠା ନେବି, ଏସବୁ ବୁଦ୍ଧି ଦୁର୍ବଳତା ନୁହେଁ, ଏ ଭୀଷଣ କପଟତା। ଏମାନଙ୍କର କେବେ ହେଲେ ମଙ୍ଗଳ ହୁଏ ନା। ମଙ୍ଗଳର ପଥଟାକୁ ଯେଉଁମାନେ ପ୍ରଥମରୁ ରୁଦ୍ଧ କରିଦେଇଛନ୍ତି ସେମାନଙ୍କର ମଙ୍ଗଳ କେମିତି ହେବ, ମଙ୍ଗଳ କେବେ ହେବ ନା। ସାଧୁମାନଙ୍କର ପ୍ରକୃଷ୍ଟ ସଙ୍ଗରୁ ନିଷ୍କପଟ ହେବାର ପ୍ରବୃତ୍ତି ନେଇ ବିନୀତ ଭାବେ ସାଧୁମାନଙ୍କର ମୁଖ ବିଗଳିତ କଥା ଶୁଣି ଶୁଣି କ୍ରମପଥରେ ମଙ୍ଗଳ ହୁଏ। ଯଦି ଆମେ ଲୋକ ଦେଖାଣିଆ ସାଧୁସଙ୍ଗ କରୁ ତାହେଲେ ଆମର ନରକ ପ୍ରବୃତ୍ତି ଦିନକୁ ଦିନ ବୃଦ୍ଧି ପ୍ରାପ୍ତ ହେବ। ଶ୍ରୀ ଗୌର ସୁନ୍ଦର ଯେଉଁ ଆଦର୍ଶ ଦେଖାଇଛନ୍ତି ସେଥିରେ କପଟତାର ସ୍ଥାନ ନାହିଁ। ଛୋଟ ହରିଦାସଙ୍କ ଆଦର୍ଶରେ କପଟତା ଥିଲା। ଆମ ଭଳି ସାଧୁର ବେଶ ଧାରଣ କରି ଯଦି କେହି ଅନ୍ୟ କାର୍ଯ୍ୟରେ ବ୍ୟସ୍ତ ହୋଇଯାଆନ୍ତି, ତ୍ରିଦଣ୍ଡ ନେଇ ରାବଣ ଭଳି ସୀତାହରଣର ଦୁର୍ବୃତ୍ତି ପୋଷଣ କରନ୍ତି, ତାହେଲେ ସେ ନିଜ ଗଳାରେ ନିଜେ ଛୁରୀ ଦେଲେ, ହରିଭଜନ ନାଁରେ ଆଉ କିଛି କଲେ, ଲକ୍ଷ ଲକ୍ଷ ଜନ୍ମ ଯଦି ଆମର ଦୁର୍ବଳତା ରହେ ସେଥିରେ ବିଶେଷ କ୍ଷତି ନାହିଁ, କିନ୍ତୁ ଥରେ ଯଦି କପଟତା ଆଶ୍ରୟ କରାଯାଏ, ସାଧୁର ବେଶ ସାଧୁର ନାଁ ନେଇ ସୀତାହରଣ ପ୍ରବୃତ୍ତି ବିଶିଷ୍ଟ ହଉ, ତାହେଲେ ଅସୁବିଧା ସର୍ପିକୁ ସବୁଦିନ ପାଇଁ ଗଳାରେ ବାନ୍ଧି ଦିଆଗଲା। ପଶୁ ପକ୍ଷୀ କୀଟ ପତଙ୍ଗ ଲକ୍ଷ ଲକ୍ଷ ଜୋନିରେ ରହିବା ବରଂ ଭଲ, କିନ୍ତୁ ତଥାପି କପଟତା ଆଶ୍ରୟ କରିବା ଭଲ ନୁହେଁ। କପଟି ଲୋକ ପ୍ରତି କେବେ ହେଲେ ଶ୍ରୀ ଗୌରସୁନ୍ଦରଙ୍କର କୃପା ହୁଏ ନା। କିରେ ବଡ଼ କପଟି ଅଛି, 제상서에서 보고한 바에 드는다. 서바꾸나 시도포도 저디 늘벌이금 대두스토라마티 타런디 저 네버마양 나이상마마호미티디 수가로 소수가로 바퀴 바로들 뜻건드리고 바로 하지. 보고한 오는도대 유만고프리 쿠타코런티 신앙저디 고프타로 히토후이 가요모노바끼리 ତାଙ୍କ ଚରଣରେ ଶରଣାପନ୍ନ ହୁଅନ୍ତି ତାହେଲେ ସେଇ ଦୁସ୍ତର ଆଲୌକିକ ମାୟା ରୋଗ ଉତ୍ତୀର୍ଣ୍ଣ ହୋଇଯାଆନ୍ତି। ଏସବୁ କୁକୁର ଶୃଗାଳ ଭକ୍ଷ ଦେହରେ ମୁଁ ମୋର ବୋଲି ଶରଣାଗତ ଭକ୍ତ ଅଭିମାନ ନଥାଏ। ସେଥିପାଇଁ ସୁଳତା ହିଁ ବୈଷ୍ଣବ ଆନୁଗତ୍ୟମୟୀ ବ୍ରାହ୍ମଣତା। ଆପଣମାନେ ସମସ୍ତେ ଆଶୀର୍ବାଦ କରନ୍ତୁ ଯେପରି କପଟତା ରାକ୍ଷସୀ ମୋତେ ଆଶ୍ରୟ ନ କରେ। କାରଣ ମଙ୍ଗଳାକାଂକ୍ଷୀ ବୈଷ୍ଣବଗଣ କହିଛନ୍ତି ସରଳତାର ଅପର୍ଣ୍ଣା ବୈଷ୍ଣବତା। ପରମହଂସ ବୈଷ୍ଣବଙ୍କ ଦାସଗଣ ହେଉଛନ୍ତି ସରଳ, ସେଥି ଯୋଗୁଁ ସେମାନେ ସର୍ବୋତ୍କୃଷ୍ଟ ବ୍ରାହ୍ମଣ। ଆର୍ଯ୍ୟ ବ୍ରାହ୍ମଣୀ ସାକ୍ଷାତ ଶୁଦ୍ରେ ଅନାର୍ଯ୍ୟବ ଲକ୍ଷଣ। ସେଥିପାଇଁ ସରଳ ହେଲେ ପ୍ରକୃତରେ ବୈଷ୍ଣବତା ପ୍ରାପ୍ତ ହେବ ଲୋକ ବା ବୈଷ୍ଣବ ଚିତ ସଦ୍ଗୁଣ ଗୁଡ଼ିକ ସ୍ୱତଃ ପ୍ରକାଶିତ ହେବ। ତା ନହେଲେ କପଟତାର ଆଶ୍ରୟ ନେବ, ଯଦି କପଟ ହେଇଯିବ ତାହେଲେ କଦାପି ବୈଷ୍ଣବ ହେଇପାରିବ ନାହିଁ। ଏ ହେଉଛି ତେଣୁ ଶ୍ରେୟ ଲାଭ ପାଇଁ ଯେତେବେଳେ ଆମକୁ ଉପଦେଶମାନ ଦିଆଯାଉଛି, ସରଳ ଚିତ୍ତରେ ଆମେ ଯଦି ଆଗ୍ରହଣ ନ କରିବା, ସରଳ ନ ହେବା, ତା କଦାପି ଆମମାନଙ୍କର ବୋଧଗମ୍ୟ ହେବ ନା, କିମ୍ବା ଆମମାନେ ତାକୁ ଜୀବନ ଆସନ କରିପାରିବା ନା, ଆଉ ଶ୍ରେୟ ଲାଭ କରିପାରିବା ନା, ଏଇଟା କଥାଟା କୁହାଉଛି। ଅନେକ ଆସୁଛନ୍ତି ଯେ ଯିବା ସାଧୁସଙ୍ଗ କରିବା, ସତ୍ସଙ୍ଗ କରିବା, ଭଗବାନଙ୍କର କଥା ଶୁଣିବା ବା ଭାଗବତର କଥା ଶୁଣିବା, ଏଥିପାଇଁ କିଏ ଆସୁଛନ୍ତି। କିନ୍ତୁ ସେମାନଙ୍କ ମଧ୍ୟରୁ କେତେଜଣ ଇଏ ସଚେତ ଅଛନ୍ତି, ସେ ହେଉଛି ଗୋଟେ ଆମର ବିଚାର। କେତେଜଣ ସଚିତ୍ର ଅଛନ୍ତି, ଯେଉଁମାନେ ସଚିତ୍ର ସେମାନେ ପ୍ରକୃତ ଲାଭ ଉଠେଇବେ। ଆମେ ବହୁ ବାହାର କଥା କହୁ, ସରଳତା କପଟତାର କଥା ଶାଶୁ ବୋହୂର ଗପ ଆମେ କହୁ, କିପରି ଶାଶୁ ବୋହୂ ଦୁହେଁ ଗଲେ ଭାଗବତ ଶୁଣିବା ପାଇଁ, ଅଥଚ ବୋହୂ ସଚିତ୍ର ହୋଇଥିବା ହେତୁ ସେ କିପରି ଲାଭ ଉଠେଇପାରିଲା। ଆନନ୍ଦ ବୋଲ ହରି 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 କରିବେ ପାହାଡ଼, କିନ୍ତୁ ଶାଶୁ କପଟି ହେଇଥିବା ହେତୁ ସେ ଲାଭ ଉଠେଇ ପାରିଲା ନା, ସେ ମଝି ନଈରେ ବୁଡ଼ି ଗଲୁଛି। ସେଥିପାଇଁ କୁହାଯାଏ ଯେ ଏ କପଟତା ସିଦ୍ଧିର ପ୍ରତିବନ୍ଧକ, କପଟତା ହେଉଛି ସିଦ୍ଧିର ପ୍ରତିବନ୍ଧକ। ଆଉ ସଫଳତା ପ୍ରକୃତ ପକ୍ଷେ ତୁମକୁ ଶ୍ରେୟ ଲାଭ ପାଇଁ ଅନୁକୂଳ ପରିବେଶ ଆଣିବ, ତା ନହେଲେ କଦାପି ଶ୍ରେୟ ଲାଭ କରାଯାଇପାରିବ ନା। କପଟତା ହେଉଛି ସିଦ୍ଧିର ପ୍ରତିବନ୍ଧକ। ଯେପରି ଖାଇବାକୁ ବସି କପଟତା କରି ଭଦ୍ରତା ନାମରେ ଅଳ୍ପ ଖାଇଲେ ପେଟ ପୁରିବ ନା, କମାରକୁ ଯଦି ଇସ୍ପାତ ଫାଙ୍କି ଦିଆଯାଏ, ଯଦି କୌଣସି ଛାତ୍ର ଶିକ୍ଷକ ଯେ ଅଙ୍କ ବା ଗଣିତ ବୁଝେଇବା ସମୟରେ ବୁଝି ନପାରିଥିଲେ ସୁଦ୍ଧା ଲଜ୍ଜାରେ ଶିକ୍ଷକଙ୍କୁ ବୁଝି ପାରିନାହିଁ ବୋଲି ନ କହେ, ତାହେଲେ ତାର କାର୍ଯ୍ୟ ସିଦ୍ଧି ହେବ ନା। କିରେ ଛିଡ଼ା ଛିଡ଼ା ଛିଡ଼ା, କିଏ ଶୋଉଛୁ କି ଏଠୁ, ରାତିରେ ଶୋଇନଥିଲୁ କି, ଦୁର୍ବଳତା ନିଦ ମାଡ଼ୁଛି। ସେହିପରି ଆମେ କପଟତା ଆଚରଣ କଲେ ଆମର କାର୍ଯ୍ୟ ସିଦ୍ଧି ହେବ ନା। କପଟତା ସୁନିଚତା ନୁହେଁ। ବଙ୍ଗଳାରେ ଗୋଟେ କଥା ଅଛି, ନାଚତେ ବସେ ଘୁମଟା ଟାଣିଲେ ହେବେ ନା, ନାଚିବାକୁ ଯାଇ ଓଢ଼ଣା ଟାଣିଲେ ହେବ ନା, ଲଜ୍ଜା କଲେ ହେବ ନା। ଆମେ ଗୁରୁଙ୍କର କାର୍ଯ୍ୟ କରୁଛୁ, କିନ୍ତୁ ଯଦି ଆମର ଜୟ ଦିଆ ହେବ ନା, ଏ କଥା ପ୍ରଚାର କରୁ, ଅର୍ଥାତ୍ ଅନ୍ୟ ଭାବରେ କହୁ, ବେଶୀ କରି ଆମର ଜୟ ଦିଅ, ତାହେଲେ ସେଇଟା କପଟତା ଛଡ଼ା ଆଉ କିଛି ହେବ, ଆଉ କିଛି ନୁହେଁ। ତେଣୁ ଗୁରୁ ଗୌରାଙ୍ଗ କପଟତାର ଶିକ୍ଷକ ନୁହନ୍ତି, ଆମର ଗୁରୁଦେବ ଏପରି କପଟତା ଶିକ୍ଷା ଦିଅନ୍ତି ନାହିଁ, ମହାପ୍ରଭୁ ଏପରି କପଟତା ଶିକ୍ଷା ଦିଅନ୍ତି ନାହିଁ। ଅତ୍ୟନ୍ତ ସରକାର ସହିତ ଭଗବାନଙ୍କର ସେବା କରିବ, ଭଗବାନଙ୍କର ବାକ୍ୟ ଆମର ଗୁରୁଦେବଙ୍କ ପର୍ଯ୍ୟନ୍ତ ଆସିଛି, ଆମେ ସେଇ ବାକ୍ୟ ସରଳ ଭାବେ ପାଳନ କରିବା। ଗୁରୁ ଗୌରାଙ୍କର ଶିକ୍ଷା ସରଳ ଭାବେ ପରିପାଳନ ନାହିଁ କୃଷ୍ଣ ସେବା। ଆମେ ମୂର୍ଖ ସମ୍ପ୍ରଦାୟର, ହିଂସାପରାୟଣ ସମ୍ପ୍ରଦାୟର କୌଣସି କଥା ଶୁଣି ଗୁରୁଙ୍କର ଅବଜ୍ଞା କରିବୁ ନାହିଁ। ଯେତେବେଳେ ସେ ଗୌରୁ ସୁନ୍ଦରଙ୍କୁ ଆଜ୍ଞା କରିଛନ୍ତି, ଆମର ଆଜ୍ଞା ଗୁରୁ ହୁଁ ତାର ହେଇ ଦେଶ, ଆମର ଗୁରୁଦେବଙ୍କ ପାଖରେ ଏଇ ଆଜ୍ଞା ପହଞ୍ଚିଛି, ଗୁରୁଦେବ ପୁଣି ଆମକୁ ସେଇ ଆଜ୍ଞା ଦେଇଛନ୍ତି, ଆମେ ସେ ଆଜ୍ଞା ପାଳନ କରିବାରେ କପଟତା କରିବୁ ନାହିଁ। ମୂର୍ଖ ସମ୍ପ୍ରଦାୟର, କପଟ ସମ୍ପ୍ରଦାୟର, ଫଳବୃତ୍ତିଆଗୀ ସମ୍ପ୍ରଦାୟର ଆଦର୍ଶ ନେବୁ ନାହିଁ, ଆମେ କପଟତା ଶିଖିବୁ ନାହିଁ। ବିଷୟୀ ଗଣ, ମତ୍ସର ଗଣ, ଫଳବୃତ୍ତିଆଗୀ ଗଣ, ସ୍ୱାର୍ଥପର ଗଣ ବୁଝିପାରନ୍ତି ନା ଭଗବାନଙ୍କର ଭକ୍ତଗଣ କିପରି ଜଗତରେ ସର୍ବ ବିଷୟରେ ପଦାଘାତ କରି ଭଗବାନଙ୍କ ଆଜ୍ଞାରେ ଚବିଶ ଘଣ୍ଟା ମଧ୍ୟରେ ଲୋଭେ ମାତ୍ର ଭଗବାନଙ୍କ ନିଷ୍କପଟ ସେବାରୁ ବିଚ୍ୟୁତ ହୁଅନ୍ତି ନା। ଏ ହେଉଛି ଆମର ଚଳଚ୍ଚିତ୍ର ବୈଷ୍ଣବମାନଙ୍କର କଥା ଇଏ। ସେଥିପାଇଁ ନାରଦ ମୁନି ଏ ଯେଉଁ ଶ୍ରେୟଲାଭର କଥା କହିଛନ୍ତି, ସେ ଶ୍ରେୟଲାଭ କରିବା ପାଇଁ ହେଲେ ଚଳଚ୍ଚିତ୍ର ହେବା ପାଇଁ ପଡ଼ିବ, ତା ନହେଲେ ଶ୍ରେୟଲାଭ କେହି କରିପାରିବ ନାହିଁ।